ଆକାଶବାଣୀ ସମ୍ବାଦ ପଢୁଛନ୍ତି ସରିତା ସାହୁ। ସମଗ୍ର ଦେଶରେ ପାଳିତ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ। ନେତାଜୀଙ୍କ ଜନ୍ମସ୍ଥାନ କଟକଠାରେ ପରାକ୍ରମ ଦିବସ ଅବସରରେ ଆରମ୍ଭ ହୋଇଛି ତିନିଦିନିଆ ସ୍ୱତନ୍ତ୍ର ଉତ୍ସବ। 76ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶନ ହେବ 26ଟି ପ୍ରଜ୍ଞାପନ ମେଢ଼। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ନିର୍ବାଚନ ଆୟୋଗଙ୍କ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ଆଇସିସି 19 ବର୍ଷରୁ କମ୍ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଜାରି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ ଆଜି ସମଗ୍ର ଦେଶରେ ପରାକ୍ରମ ଦିବସ ଭାବେ ପାଳିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଭାରତକୁ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବା ପାଇଁ ନେତାଜୀଙ୍କର ଆଦର୍ଶ ଅନୁକରଣଯୋଗ୍ୟ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଦେଶବାସୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ଇସ୍ ବର୍ଷ କେ ପରାକ୍ରମ ଦିବସ କା ଭବ୍ୟ ଉତ୍ସବ ନେତାଜୀ କି ଜନ୍ମଭୂମି ପର ହୋ ରହା ହେ। ମୈଁ ଓଡ଼ିଶା କି ଜନତା କୋ ଓଡ଼ିଶା ସରକାର କୋ ଇସକେ ଲିଏ ବହୁତ ବହୁତ ବଧାଇ ଦେତା ହୁଁ। କଟକ ମେଁ ନେତାଜୀ କେ ଜୀବନ ସେ ଜୁଡ଼ି ଏକ ବିଶାଳ ପ୍ରଦର୍ଶନୀ ବି ଲଗାଇ ଗଈ ହେ। ଇସ୍ ପ୍ରଦର୍ଶନୀ ମେଁ ନେତାଜୀ କେ ଜୀବନ ସେ ଜୁଡ଼ି ଅନେକ ବିରାସତୋଁ କୋ ଏକ ସାଥ ସହେଜା ଗୟା ହେ। ନେତାଜୀ କି ଜୀବନ ଯାତ୍ରା କି ଏ ସାରି ବିରାସତ ମେରେ ୟୁବା ଭାରତ ମାଏ ଭାରତ କୋ ଏକ ନଇ ଉର୍ଜା ଦେଗି।
ନେତାଜୀଙ୍କ ବଳିଦାନକୁ ସ୍କରଣ କରି ପ୍ରଧାନମନ୍ତ୍ରୀ ମୋଦି ଲୋକମାନେ ନିଜର ଆରାମଦାୟକ ଜୀବନରୁ ବାହାରି ଦେଶର ପ୍ରଗତିରେ ନିଜର ଯୋଗଦାନକୁ ନେତାଜୀଙ୍କ ଭଳି ଏକ ଆହ୍ୱାନ ଭାବରେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶର ଏକତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ଦେଶର ପ୍ରଗତିରେ ବାଧକ ସାଜିଛନ୍ତି ସେମାନେ ସଚେତନ ହେବା ଦରକାର। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର କାର୍ଯ୍ୟଧାରା ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନେତାଜୀଙ୍କ ଆଦର୍ଶ ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ। ଲାଲକିଲ୍ଲାଠାରେ ତାଙ୍କ ସରକାର ସମୟରେ ନେତାଜୀଙ୍କର ଏକ ମ୍ୟୁଜିୟମ୍ ତିଆରି ହୋଇଛି। ସେ ଆହୁରି କହିଛନ୍ତି, ଆଣ୍ଡାମାନ ନିକୋବରର ଏକ ଦ୍ୱୀପାଞ୍ଚଳକୁ ନେତାଜୀଙ୍କ ନାମରେ ନାମିତ କରାଯିବା ସହ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ ଦେଶର 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ଉର୍ଦ୍ଧ୍ୱକୁ ଉଠିଛନ୍ତି। ଏଥିସହିତ ଦେଶର ବିଭିନ୍ନ ସ୍ଥାନରେ ଆଧୁନିକ ଜ୍ଞାନକୌଶଳରେ ଭିତ୍ତିଭୂମି ନିର୍ମାଣ କରାଯାଇଛି। ସେ ଆହୁରି କହିଛନ୍ତି, ଦେଶକୁ ସୁଦୃଢ଼ କରିବା ପାଇଁ ସେନାବାହିନୀକୁ ଅଧିକ ସଶକ୍ତ କରାଯାଇଛି। ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ନେତାଜୀଙ୍କର 128ତମ ଜୟନ୍ତୀ ଅବସରରେ ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶା କଟକଠାରେ ଆଜିଠାରୁ ତିନିଦିନିଆ ଉତ୍ସବ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପରିବର୍ତ୍ତିତ ସମୟରେ ଆଜି ଓଡ଼ିଆ ଅସ୍ମିତାକୁ ସ୍କରଣ ପୂର୍ବକ ନେତାଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଉଛି।
ନେତାଜୀଙ୍କର ଜୀବନର ସମ୍ପୂର୍ଣ୍ଣ କାହାଣୀ ଏବଂ ତାଙ୍କର ଅବଦାନକୁ ଗୋଟିଏ ଭାଷଣରେ ସଂକ୍ଷିପ୍ତ କରାଯାଇପାରିବ ନାହିଁ। ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଗଭୀର ପ୍ରଭାବ ଥିଲା, ଏହା ଅନସ୍ୱୀକାର୍ଯ୍ୟ। ଏକ ମୁକ୍ତ ଭାରତ ପ୍ରତି ତାଙ୍କର ପ୍ରତିବଦ୍ଧତା, ତାଙ୍କ ଦୃଷ୍ଟିକୋଣ ଏବଂ ତାଙ୍କର ନିର୍ଭୀକ ସମସ୍ତଙ୍କର ପାଇଁ ପ୍ରେରଣା ହୋଇ ରହିଛି ଏବଂ ଭବିଷ୍ୟତରେ ମଧ୍ୟ ନିଶ୍ଚିତ ଭାବରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇକରି ଆଜି ତାଙ୍କ ଜନ୍ମ।
ବାରବାଟୀ ଦୁର୍ଗସ୍ଥିତ ଭିଲେଜ୍ ଗ୍ରାଉଣ୍ଡ ପଡ଼ିଆଠାରେ ଏହି ଅବସରରେ ଆୟୋଜିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡ଼ିଓ ବାର୍ତ୍ତାରୁ ଆରମ୍ଭ ହୋଇଥିଲା। ଏଥିରେ ନେତାଜୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ, ଫଟୋ ପ୍ରଦର୍ଶନୀ ଏବଂ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। ଏଥିସହ ନେତାଜୀଙ୍କ ବାସସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ପରାକ୍ରମ ଦିବସ ପାଳନ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ସହ ବିଭିନ୍ନ ସ୍ଥାନରେ କର୍ମଶାଳା ଆୟୋଜନ କରାଯାଉଛି। ବୀର ସୁରେନ୍ଦ୍ର ସାଏଙ୍କ 216ତମ ଜୟନ୍ତୀ ଆଜି ତାଙ୍କ ଜନ୍ମସ୍ଥାନ ଖିଣ୍ଡାଠାରେ ପାଳନ କରାଯାଉଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ସମ୍ବଲପୁର ଜେଲ୍ ଛକଠାରେ ଥିବା ପ୍ରତିମୂର୍ତ୍ତିରେ ପ୍ରଶାସନ ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ କରି ସୁରେନ୍ଦ୍ର ସାଏ ନିଜର ଅସୀମ ସାହସ, ବୀରତ୍ୱ ଓ ତ୍ୟାଗର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ସାହସ, ସଂଗ୍ରାମ ଓ ବଳିଦାନ ପାଇଁ ସେ ଦେଶବାସୀଙ୍କ ନିକଟରେ ସର୍ବଦା ସ୍କରଣୀୟ ହୋଇ ରହିବେ। ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଖିଣ୍ଡାଠାରେ 1809 ବୀର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ବ୍ରିଟିଶ ସରକାରଙ୍କ ବିରୋଧରେ ସେ ସଂଗ୍ରାମରେ ଛାସ ଦେଇଥିଲେ। ଜୀବନର 37 ବର୍ଷ ତାଙ୍କର ଜେଲ୍ରେ ବିତିଥିଲା। ତାଙ୍କ ସ୍କୃତି ଉଦ୍ଦେଶ୍ୟରେ ଆଜି ବିଭିନ୍ନ ସ୍ଥାନରେ ସମାରୋହମାନ ଆୟୋଜନ କରାଯାଇଛି। ଛଅସ୍ତରୀତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ ପକ୍ଷରୁ 26 ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ କରାଯିବ। ସ୍ୱର୍ଣ୍ଣିମ ଭାରତ ବିରାସତ ଔର ବିକାଶ ବିଷୟବସ୍ତୁ ଉପରେ ଆଧାରିତ ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ ପ୍ରସ୍ତୁତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ପ୍ରଜ୍ଞାପନ ମେଢ଼ଗୁଡ଼ିକ ଭାରତର ବିଭିନ୍ନ କ୍ଷେତ୍ରର ଶକ୍ତିକୁ ଉପସ୍ଥାପନ କରିବ। ଚଳିତ ବର୍ଷ ପରେଡ୍ରେ 3 ବାହିନୀ ପକ୍ଷରୁ ମିଳିତ ଭାବେ ଏକ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି। ସଶସ୍ତ ବାହିନୀର ଏକତା, ଜାତୀୟ ନିରାପତ୍ତା ଏବଂ ପରିଚାଳନାଗତ ଉତ୍କର୍ଷକୁ ଏଥିରେ ପ୍ରତିପାଦନ କରାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ପ୍ରଥମ ଥର ପାଇଁ ଚଳିତ ବର୍ଷ ଏକ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି। ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଏମ୍ ରବିଚନ୍ଦ୍ରନ୍ କହିଛନ୍ତି ଭାରତୀୟ ପାଣିପାଗ ବିଭାଗର 150 ବର୍ଷ ସମୃଦ୍ଧ ଇତିହାସ ଏବଂ ଯାତ୍ରାକୁ ଏହି ପ୍ରଦର୍ଶନୀ ମାଧ୍ୟମରେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯିବ। ନୂଆଦିଲ୍ଲୀରେ ଆଜି ନିର୍ବାଚନ ଆୟୋଗ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜନ କରିଛନ୍ତି। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଇଥିବା ଜଣାପଡ଼ିଛି। ଏହି ସମ୍ମିଳନୀରେ 13 ଆନ୍ତର୍ଜାତିକ ସଂଘ ଏବଂ ବିଭିନ୍ନ ନିର୍ବାଚନ ପରିଚାଳନା କର୍ତ୍ତୃପକ୍ଷର ପ୍ରତିନିଧିମାନେ ଯୋଗ ଦେଇଛନ୍ତି। ସୂଚନା ଅନୁଯାୟୀ ବିଶ୍ୱର ବିଭିନ୍ନ ସ୍ଥାନରେ ହେଉଥିବା ନିର୍ବାଚନରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର କିପରି ସମାଧାନ ହୋଇପାରିବ ସେ ଉପରେ ସମ୍ମିଳନୀରେ ଆଲୋଚନା ହେବ। ଏହି ସମ୍ମିଳନୀର ବିଷୟବସ୍ତୁ ରହିଛି ବିଶ୍ୱ ନିର୍ବାଚନ ବର୍ଷ 2024 ନିର୍ବାଚନ ପରିଚାଳନା ଏବଂ ଗଣତାନ୍ତ୍ରିକ ସୀମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାଲାସାହେବ ଠାକରେଙ୍କ ଜନ୍ମଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ମହାରାଷ୍ଟ୍ରର ବିକାଶ ଏବଂ ଜନସାଧାରଣଙ୍କ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତା ଯୋଗୁଁ ସେ ସମ୍ମାନର ଅଧିକାରୀ। ଭାରତୀୟ ସଂସ୍କୃତିର ଗୌରବ ଓ ମର୍ଯ୍ୟାଦା ବୃଦ୍ଧି କରିବାରେ ତାଙ୍କର ଯୋଗଦାନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲା ଅନ୍ତର୍ଗତ ପଚୋରା ତାଲୁକଠାରେ ଗତ ସନ୍ଧ୍ୟାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 13 ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 10 ଜଣଙ୍କୁ ଚିହ୍ନଟ କରାଯାଇଛି। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସ୍ୱପ୍ନିଲ ନୀଲା କହିଛନ୍ତି ଆଲାରମ୍ ଚେନ୍ ଟାଣିବା ଘଟଣା ପରେ କିଛି ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇବା ସମୟରେ ଏହି ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ସପ୍ରେସ୍ରେ ଯାତ୍ରୀଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା। ନିକଟବର୍ତ୍ତୀ ଏକ ବଗିରେ ନିଆଁ ଲାଗିବାର ଗୁଜବ ପ୍ରଚାର ଯୋଗୁଁ ଚେନ୍ ଟାଣିବା ଘଟଣା ଘଟିଥିବା ନେଇ ସେ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ଲାଗି 5 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି। ଆଇସିସି 19 ବର୍ଷରୁ କମ୍ ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ମାଲେସିଆର କ୍ୱାଲାଲମ୍ପୁରଠାରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ ଭାରତ 18 ଓଭରରେ 7 ୱିକେଟ୍ ହରାଇ 102 ରନ୍ ସଂଗ୍ରହ କରିଛି। ଗ୍ରୁପ୍ ଏ ପର୍ଯ୍ୟାୟରେ ଭାରତ ଗତ ରବିବାର ଦିନ ୱେଷ୍ଟଇଣ୍ଡିଜ୍କୁ 9 ୱିକେଟ୍ରେ ପରାସ୍ତ କରିଥିବାବେଳେ ମଙ୍ଗଳବାର ଦିନ ମାଲେସିଆ ବିରୁଦ୍ଧରେ 10 ୱିକେଟ୍ରେ ବିଜୟ ହାସଲ କରିଥିଲା। ଗ୍ରୁପ୍ ପର୍ଯ୍ୟାୟ ତାଲିକାରେ ଭାରତ ଏପର୍ଯ୍ୟନ୍ତ ତାଲିକାର ଶୀର୍ଷ ସ୍ଥାନରେ ରହିଛି। 2 ବିଜୟ ସହ ଭାରତ ସୁପର 6 ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଛି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ମହିଳା ବର୍ଗରେ ରାଞ୍ଚିଠାରେ ଓଡ଼ିଶା ୱାରିୟର୍ସ ଏବଂ ଦିଲ୍ଲୀ ଏସ୍ସି ପାଇପର୍ସ ମଧ୍ୟରେ ସନ୍ଧ୍ୟା 6:15 ସମୟରେ ମୁକାବିଲା ହେବ। ପୁରୁଷ ବର୍ଗରେ ରାଉରକେଲାଠାରେ ତାମିଲନାଡୁ ଡ୍ରାଗନ୍ସ ଏବଂ ହାଇଦ୍ରାବାଦ ତୁଫାନ୍ସ ରାତି 8:15 ପରସ୍କରକୁ ଭେଟିବେ। ଇଡେନ୍ ଗାର୍ଡେନ୍ ଟି20 ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ 7 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ ସମସ୍ତ ୱିକେଟ୍ ହରାଇ 132 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଜୋସ୍ ବଟଲର 44 ବଲ୍ରୁ ସର୍ବାଧିକ 68 ରନ୍ ସଂଗ୍ରହ କରିଥିଲେ। 133 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 12 ଓଭର 5 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିଥିଲା। ସମଗ୍ର ଦେଶରେ ପାଳିତ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ। ନେତାଜୀଙ୍କ ଜନ୍ମସ୍ଥାନ କଟକଠାରେ ପରାକ୍ରମ ଦିବସ ଅବସରରେ ଆରମ୍ଭ ହୋଇଛି 3-ଦିନିଆ ସ୍ୱତନ୍ତ୍ର ଉତ୍ସବ। 76ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ପ୍ରଦର୍ଶନ ହେବ 26 ପ୍ରଜ୍ଞାପନ ମେଢ଼। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ନିର୍ବାଚନ ଆୟୋଗଙ୍କ 2-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଏବଂ ଆଇସିସି 19 ବର୍ଷରୁ କମ୍ ମହିଳା ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।